ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଆଜି ନୀତି ଆୟୋଗର 9 ନମ୍ଘର ସାଧାରଣ ପରିଷଦ ବୈଠକ ହେବା। ଏଥି ଭିନ୍ ଭିନ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ଆର୍ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନେ ଯୋଗଦେବେ। ଏତାର ସହିତ କେତେ କେନ୍ଦ୍ରମନ୍ତ୍ରୀ ଆର୍ ନୀତି ଆୟୋଗର ଉପାଧ୍ୟକ୍ଷ ଆର୍ ସଦସ୍ୟମାନେ ସାମିଲ ହେବେ। ଭାରତକେ ବିକଶିତ ରାଷ୍ଟ୍ର ଭାବେ ଗଢ଼ବାର ଲାଗି ଏହି ବୈଠକର ବିଷୟ ବିକଶିତ ଭାରତ 2047 ରଖାଯାଇଛି। ବିକଶିତ ଭାରତ ଉପରେ ତୟାର କରାଯାଇଥିବାର ଦସ୍ତାବିଜ୍କେ ନେଇକରି ଏହି ବୈଠକଟି ଆଲୋଚନା ହେବା ବୋଲି ସୂଚନା ମିଳିଛି। ନୀତି ଆୟୋଗର ସାଧାରଣ ପରିଷଦର ବୈଠକଟି ଯୋଗ ଦେବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତରାତି ନୂଆଦିଲ୍ଲୀନ ପହଞ୍ଚିଛନ୍। ଏହି ବୈଠକଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ରାଜ୍ୟର ଭିନ୍ ଭିନ୍ ସମସ୍ୟା ବାବଦେ ପ୍ରଧାନମନ୍ତ୍ରୀଙ୍କୁ ଜଣାବେ। ଏତା ଛଡ଼ା ମୁଖ୍ୟମନ୍ତ୍ରୀ କେତେଜଣ କେନ୍ଦ୍ରମନ୍ତ୍ରୀଙ୍କୁ ବିଲ୍ ଭେଟବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସରକାର ସେନାବାହିନୀରେ ଭର୍ତ୍ତି ନା ହୋଇଥିବା ରାଜ୍ୟର ଅଗ୍ନିବୀରମାନଙ୍କୁ ସେମାନଙ୍କର ଯୋଗ୍ୟତା ଅନୁସାରେ ରାଜ୍ୟର ସବୁ ୟୁନିଫର୍ମ ସେବାଥି ନିଯୁକ୍ତି ଦେବାରକେ ନିଷ୍ପଭି ନେଇଛନ୍। ସେମାନଙ୍କୁ ନିଯୁକ୍ତି କ୍ଷେତ୍ରଟି 10% ସଂରକ୍ଷଣ ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘୋଷଣା କରିଛନ୍। ଏତା ଛଡ଼ା ସେମାନଙ୍କ ଲାଗି ବୟସ ସୀମା 5 ବର୍ଷ କୋହଲ କରାଯାଇଛି। ବିଧାନସଭା ଗୃହ କାମ ସୁରୁଖୁରୁତି ଚଲାବାର ଲାଗି ଗୃହ କାର୍ଯ୍ୟ ପରାମର୍ଶଦାତା କମିଟି ଗଠନ କରାଯାଇଛି। ବାଚସ୍କତି ସରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗଢ଼ାଯାଇଥିବା ଏହି କମିଟିଟି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ, ଆଘର ବିରୋଧୀ ଦଳର ନେତା ଆର୍ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ରହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାବାର ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଟା ତାଙ୍କର 112 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଆ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବେ ଏଇଟା ଶୁଣାଯାଇପାରିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷା ତେଇତାର ପ୍ରସାରଣ କରାଯିବା। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏତାର ଅଧୀନତି ଥିବାର କାର୍ଯ୍ୟାଳୟମାନଙ୍କେ ଓଡ଼ିଆଥି ସବୁ କାମ କରାଯିବା। ଏ ବାବଦେ କୃଷି ବିଭାଗ ପ୍ରମୁଖ ସଚିବ ଡକ୍ଟର ରବୀନ୍ଦ୍ର ପାଢ଼ୀ ନିର୍ଦ୍ଦେଶ ଦେଇଛନ୍। ବିଭାଗୀୟ ଅଧିକାରୀମାନେ ଏ ଦିଗେ ଯତ୍ନବାନ ହେବାର ସହିତ ଏତାର ଅନୁପାଳନ ବାବଦେ ନିୟମିତ ଭାବେ ଜନାବାରକେ ପ୍ରମୁଖ ଶାସନ ସଚିବ ଡକ୍ଟର ପାଢ଼ୀ ପରାମର୍ଶ ଦେଇଛନ୍। ରାଜ୍ୟ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା ଆଜି ହେଉଛି। ଏହି ପରୀକ୍ଷା ସକାଳର 10 ରୁ 12 ବଜେ ତକ ହେବା। ସେନ୍ତା ଏବାକେଲ୍ ବିଏଡ୍ ଆର୍ ବିଏଚ୍ଏଡ୍ ପ୍ରବେଶିକା ପରୀକ୍ଷା ହେବା। ବିଏଡ୍ ପରୀକ୍ଷା ସକାଳର 10 ରୁ 12 ବଜେ ତକ ହେବାରକେ ଥିବାର ବେଳେ ବିଏଚ୍ଏଡ୍ ପରୀକ୍ଷା ଉପରବେଳା 2 ରୁ 4 ବଜେ ତକ ହେବା। ଏ ବାବଦେ ଏସ୍ଏସ୍ବି ତରଫରୁ ୱେବ୍ସାଇଟ୍ରେ ସବୁ ସୂଚନା ଦିଆଯାଇଛି। ଇନୁ ଜଣାଇ ଦିଆଯାଇପାରେ ଯେ ରାଜ୍ୟର 31ଟା ଅନୁଷ୍ଠାନର 2750 ସିଟ୍ ଲାଗି ନାଁ ଲେଖା ହେବା। ଓଡ଼ିଶାର ପରିବହନ ସେବାର ଭିନ୍ ଭିନ୍ କ୍ଷେତ୍ରର କାର୍ଯ୍ୟପ୍ରଣାଳୀ ବାବଦେ ତେଲେଙ୍ଗାନା ଓ ପଞ୍ଜାବର ପରିବହନ ବିଭାଗର ପ୍ରତିନିଧି ଗଲା 2 ଦିନ ହେଲା ଅନୁଧ୍ୟାନ କରିଛନ୍। ପରିବହନ ସେବା କ୍ଷେତ୍ରଟି ରାଜ୍ୟର ବ୍ୟବସ୍ଥା ଏହି ପ୍ରତିନିଧି ଦଳକେ ଖୁବ୍ ପ୍ରଭାବିତ କରିଛେ ବୋଲି ମତ ଦେଇଛନ୍। ଏମାନେ ଯାଜପୁର ଜିଲ୍ଲାର ଛତିଆନ ଥିବାର ସରକାରୀ ଓ ଘରୋଇ ସହଭାଗିତାଟି ଭାରିଜାନ ଚାଲନା ତାଲିମ କେନ୍ଦ୍ର ପରିଦର୍ଶନ କରିଥିଲେ। ଏଥର କ୍ୟାମ୍ପସ୍ ତାଲିମ ଲାଗି ଆଧୁନିକ ଉପକରଣ ଆଉ ଶିକ୍ଷାର୍ଥୀମାନଙ୍କର ଗାଡ଼ି ଚଲାବାର ଦକ୍ଷତା ଓ ବ୍ୟକ୍ତିତ୍ୱ ବିକାଶ ଲାଗି ଥିବାର ଭିନ୍ ଭିନ୍ ବ୍ୟବସ୍ଥା ଦେଖିକରି ଏ ପ୍ରତିନିଧି ଦଳ ଏତାର ପ୍ରଶଂସା କରିଥିଲେ। ରାଜ୍ୟ ପରିବହନ କମିଶନ ଅମିତାଭ ଠାକୁର ଉପସ୍ଥିତ ଥି ଦୁଇ ରାଜ୍ୟର ବରିଷ୍ଠ ପ୍ରତିନିଧିମାନଙ୍କ ସାଙ୍ଗେ ଭୁବନେଶ୍ୱରଠାରେ ଗୋଟିଏ ବୈଠକ ହୋଇଥିଲା। ସମ୍ବଲପୁରର ଫେଲେରିଆ ସାମୟିକ ଔଷଧ ସେବନ ବାବଦ ନଗରସ୍ତରୀୟ ସମନ୍ୱୟ ବୈଠକ ହୋଇଯାଇଛି। ମହାନଗର ନିଗମ କମିଶନର ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକଟି ସାମୁହିକ ଉଷ ସେବନ ଲାଗି ତଳସ୍ତରରୁ ନିଆଯାଇଥିବାର ପଦକ୍ଷେପ ବାବଦେ ଆଲୋଚନା କରାଯାଇଥିଲା। ବିଦ୍ୟାଳୟ, ଅଫିସ, ଆପାର୍ଟମେଣ୍ଟମାନଙ୍କେ ସଚେତନତା କରାଯାଇଥିବା ବଡ଼ବଡ଼ ବିଦ୍ୟାଳୟ, ୟୁନିଭର୍ସିଟିମାନଙ୍କେ ଉଷ ଖୁଆବାର ଲାଗି ମୋବାଇଲ୍ ଟିମ୍ ଗଠନ ବାବଦେ ଅଧିକାରୀମାନେ ବୈଠକଟି ସୂଚନା ଦେଇଥିଲେ। ସମ୍ବଲପୁର ରେଳମଣ୍ଡଳ ନିରାପତ୍ତା ବିଭାଗ ତରଫରୁ ଗୋଟିଏ ଆଲୋଚନା ଚକ୍ର ହୋଇଯାଇଛି। ସମ୍ବଲପୁର ରେଳବାଇ କଲୋନୀର ଅଧିକାରୀ କ୍ଲବ ନ ଦୁର୍ଘଟଣା କାରଣ ଆଉ ପ୍ରତିରୋଧକ ଶୀର୍ଷକ ଆଲୋଚନା ଚକ୍ରକେ ରେଳମଣ୍ଡଳ ପ୍ରବନ୍ଧକ ତୁଷାରକାନ୍ତ ପାଣ୍ଡେ ଉଦ୍ଘାଟନ କରିଥିଲେ। ସମ୍ବଲପୁର ଜିଲ୍ଲାର କୌଶଲ ରଥର ଗତିବିଧି ଉପରେ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳଙ୍କ ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏଥି ଜିଲ୍ଲାର କୌଶଲ ରଥର ଗତିବିଧି, କାର୍ଯ୍ୟକ୍ରମ ତାରିଖ, ରୁଟ୍ ମାନଚିତ୍ର, ରହଣୀ, ପରିବହନ, ଡକୁମେଣ୍ଟେସନ, ସୁରକ୍ଷା ବାବଦେ ଆଲୋଚନା କରାଯାଇଥିଲା। ଉତ୍ତର ବଙ୍ଗୋପସାଗରନ ଫେର ଗୋଟେ ଲଘୁଚାପ ସୃଷ୍ଟି ହୋଇଛି। ଏଥର ପ୍ରଭାବତି ଆଜି ସୋନପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା ସହିତ କେତେଟା ଜିଲ୍ଲାର ଜବର ବର୍ଷା ହୋଇପାରେ। ସେନ୍ତା ଆବାକେଲ ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାର 100 ମିଲିମିଟର ବର୍ଷା ହୋଇପାରେ। ବର୍ଷା ହେବା 4 ଦିନ ତକ ଲାଗି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍।